ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନାରୀଶକ୍ତି ବନ୍ଦନ ଅଧିନିୟମ ସ୍ୱାଧୀନୋତ୍ତର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କ ସବୁଠାରୁ ବଡ଼ ପଦକ୍ଷେପ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ 93.70% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ପୁରୀ ଶ୍ରୀମନ୍ଦିରରେ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବନକଲାଗି ନୀତି। ଏବଂ ରାଜ୍ୟର ସମସ୍ତ 115 ପୌରସଂସ୍ଥାରେ କାଗଜଭିତ୍ତିକ ପ୍ରଣାଳୀକୁ ପରିବର୍ତ୍ତନ କରାଯାଇ ଏକ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କଲେ ରାଜ୍ୟ ସରକାର। ନାରୀଶକ୍ତି ବନ୍ଦନ ଅଧିନିୟମ ସ୍ୱାଧୀନୋତ୍ତର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କର ସବୁଠାରୁ ବଡ଼ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଧିନିୟମ ଦେଶର ସମସ୍ତ ମହିଳାଙ୍କର ଆକାଂକ୍ଷା ପୂରଣ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ। ଅଧିନିୟମ ଦ୍ୱାରା ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣ ସୁନିଶ୍ଚିତ କରାଯାଇଛି। ଭାରତୀୟ ଗଣତନ୍ତ୍ରରେ ମହିଳାମାନେ ନିଜକୁ ସଶକ୍ତ କରିବା ସହିତ ସମାଜ ଓ ରାଷ୍ଟ୍ର ଗଠନରେ ସକ୍ରିୟ ଭାଗିଦାର ହୋଇପାରିଛନ୍ତି। ରାଜ୍ୟର ପ୍ରାୟ 15,50,000 ମହିଳା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ହେବାକୁ ସହାୟକ ହୋଇପାରିଛି।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ମୁଖ୍ୟ ସ୍ରୋତକୁ ଆଣିବାରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇଛି। ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ, ବରଂ ସମଗ୍ର ସମାଜ ଏବଂ ରାଷ୍ଟ୍ର ଉପକୃତ ହୋଇଥାଏ। ମାନନୀୟ ପ୍ରଧାନମନ୍ତ୍ରୀ, ତାକୁ ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନର ଆହ୍ୱାନ କରିଛନ୍ତି, ଯାହାକି ଆସନ୍ତା 16, 17 ଏବଂ 18 ତାରିଖରେ ସ୍ୱତନ୍ତ୍ର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପାଇଁ ଯାଉଛି।
କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାନସଭା ଓ ସଂସଦରେ ମହିଳା ପ୍ରତିନିଧିତ୍ୱ ସମାନ ଭାବେ ପ୍ରତିଫଳିତ ହେବା ଉଚିତ। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ସମ୍ମାନ ଜଣାଇ ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ।
ଆମେ ନିର୍ଦ୍ଦିଷ୍ଟ ଭାବରେ ଏକ ବିଶେଷ ବର୍ଗ, ତେଣୁ ଏହି ବର୍ଗ ପ୍ରତି ଯେତେବେଳେ କୌଣସି ଏକ ନୀତି ନିଷ୍ପତ୍ତି ହେବାକୁ ଯାଉଛି, ସେତେବେଳେ ସେଥିରେ କୌଣସି ପ୍ରକାର ଅସହମତି ନ ରହୁ। ମହିଳା ସମ୍ପର୍କିତ ନୁହେଁ, ପୂର୍ଣ୍ଣ ସମାଜ, ସମାଜର ପୂର୍ଣ୍ଣ ପରିପ୍ରକାଶରେ ମଧ୍ୟ ମହିଳାମାନଙ୍କର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେଣୁ ସେମାନଙ୍କର ମେଧାଶକ୍ତି, ସେମାନଙ୍କର ନେତୃତ୍ୱକୁ ମଧ୍ୟ ପ୍ରତିପାଦିତ କରିବାକୁ ହେବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ମହିଳାଙ୍କ ସମ୍ମାନ, ସମାନତା, ନେତୃତ୍ୱ ଓ ସ୍ୱାଭିମାନ ପାଇଁ ନିର୍ବାଚିତ ପ୍ରତିନିଧି ଭାବେ ସଂସଦ ଓ ବିଧାନସଭାରେ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ନାରୀଶକ୍ତି ବନ୍ଦନ ଅଧିନିୟମ ପଞ୍ଚାୟତରୁ ସଂସଦ ଯିବା ପାଇଁ ରାସ୍ତା ପ୍ରଶସ୍ତ ଓ ସହଜ କରିବ।
33% ମହିଳା ନିଶ୍ଚିତ ଭାବେ ବିଧାନସଭାରେ ପାର୍ଲାମେଣ୍ଟରେ ଆସିବାର ସୁଯୋଗ ଆମ ଭଉଣୀମାନେ ଲଢ଼େଇ ବହୁ ପ୍ରତିନିଧିତ୍ୱ ଆଜି ବି 14% ଭିତରେ ସୀମିତ ଅଛି। ଏମିତି ନାହିଁ କି ଆମ ପାଖେ ଲ ମେକର ନାହାନ୍ତି, ଆମ ପାଖେ ଆଡମିନିଷ୍ଟ୍ରେଟର ନାହାନ୍ତି। ମୁଁ ତ ଭାବୁଛି ଓଡ଼ିଶା ଇଜ୍ ଦ ବେଷ୍ଟ ମଡେଲ ମହିଳା ସଶକ୍ତିକରଣର।
କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ ତାଙ୍କର ଅଭିଭାଷଣରେ କହିଥିଲେ, ଘରେ ନାରୀଶକ୍ତି ବନ୍ଦନ ହେଲେ ପୃଥିବୀରେ ନାରୀଶକ୍ତିର ନୂତନ ଅଭ୍ୟୁଦୟ ହେବ। ନାରୀଶକ୍ତିକୁ ନିଜ ନିଜ ଭିତରେ ଥିବା ଆତ୍ମଶକ୍ତିର ସନ୍ଧାନ କରି ବିକାଶ କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ, ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ଅରୁଣା ମହାନ୍ତି ପ୍ରମୁଖ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ମହତ୍ୱାକାଂକ୍ଷୀ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ଯୁଗ ଉପଯୋଗୀ ବୋଲି କହିଥିଲେ। ମହିଳା ସଂରକ୍ଷଣ ବିଲ୍ ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରାଯାଇ ପ୍ରସ୍ତୁତ ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ନୂଆଦିଲ୍ଲୀଠାରେ ସାମ୍ବାଦିକଙ୍କ ସହିତ ଆଲୋଚନା କରି ଶ୍ରୀ ରିଜିଜୁ କହିଛନ୍ତି, ପ୍ରତ୍ୟେକ ପ୍ରସଙ୍ଗକୁ ନ୍ୟାୟସଙ୍ଗତ ଭାବେ ବିଚାର କରାଯିବା ସହ ଆସନ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ବିଲ୍ ଏକ ସନ୍ତୁଳିତ ଏବଂ ପ୍ରତ୍ୟେକ ସମ୍ପ୍ରଦାୟ, ଅଞ୍ଚଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆକାଂକ୍ଷାକୁ ପୂରଣ କରିପାରିବ ବୋଲି ଶ୍ରୀ ରିଜିଜୁ ଆଶା ବ୍ୟକ୍ତ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଉଭୟ ଆଲୋଚନା ପାଇଁ ଆସନ୍ତାକାଲିଠାରୁ ସଂସଦର 3-ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 93.70% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ 0.04% ଅଧିକ ପରୀକ୍ଷାର୍ଥୀ ସଫଳ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ କୁହାଯାଇଛି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ 10 ଜଣ ମେଧା ତାଲିକା ସିବିଏସ୍ଇ ପକ୍ଷରୁ ପ୍ରକାଶ କରାଯାଇ ନାହିଁ। ଅନ୍ୟପକ୍ଷରେ ସର୍ବାଧିକ ମାର୍କ ପାଇଥିବା 0.1% ଛାତ୍ରଛାତ୍ରୀଙ୍କ ଏକ ମେଧା ତାଲିକା ପ୍ରକାଶ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷାଫଳ ସିବିଏସ୍ଇ ୱେବ୍ସାଇଟ୍, ଉମଙ୍ଗ ଆପ୍, ଡିଜିଲକର ୱେବ୍ସାଇଟ୍ରେ ପାଇପାରିବେ। ଚଳିତ ବର୍ଷ 8074 ପରୀକ୍ଷା କେନ୍ଦ୍ରରେ 24,71,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା 6:00 ଆରମ୍ଭ ହୋଇଥିବା ଏହି ନୀତି ରାତି 10:00 ପର୍ଯ୍ୟନ୍ତ ଚାଲିବ। ଏହି ଗୁପ୍ତ ନୀତି ଅନୁଷ୍ଠିତ ହେଉଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକରେ କେତେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ତେନ୍ତୁଳିଖୁଣ୍ଟିଠାରେ ମାର୍କେଟ କମ୍ପ୍ଲେକ୍ସ, ସୁଭଦ୍ରା ଶକ୍ତି ଭବନ ସହିତ ନନ୍ଦାହାଣ୍ଡି ବ୍ଲକରେ ଡିଜିଟାଲ ଲାଇବ୍ରେରୀ, ସିଡିପିଓ ଗୃହ, ମାର୍କେଟ କମ୍ପ୍ଲେକ୍ସ, ସୁଭଦ୍ରା ଶକ୍ତି କାଫେର ଉଦ୍ଘାଟନ କରିଥିଲେ। ନବରଙ୍ଗପୁର ବ୍ଲକର ବଡ଼ମସି ଗାଁରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆଶ୍ରମ ସ୍କୁଲର 85 ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ 115 ପୌର ସଂସ୍ଥାରେ ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ପାରମ୍ପରିକ କାଗଜପତ୍ର ଦ୍ୱାରା ଅଫିସ୍ କାମ ବଦଳରେ ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କରାଯାଇଛି। ରାଜ୍ୟର 5 ମହାନଗର ନିଗମ, 48 ପୌରପାଳିକା ଏବଂ 72 ବିଜ୍ଞପିତ ଅଞ୍ଚଳ ପରିଷଦରେ ଏହି ବ୍ୟବସ୍ଥା ଲାଗୁ ହୋଇଛି। ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକର ପ୍ରଗତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୋକ୍ସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହରର ୟୁନିଟେକ୍ କଲେଜ ପରିସରରେ ଆୟୋଜିତ ସଚେତନତା ଶିବିରରେ ଛାତ୍ରଛାତ୍ରୀ ପୋକ୍ସୋ ଆଇନର ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ଆଇନର ବିଭିନ୍ନ ଧାରା ଉପରେ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ ନାରୀ ସୁରକ୍ଷା ଉପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ ଓଏଲ୍ଏମ୍ ଓ ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 5,958 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ 30,369,00,000 ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ 518 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ମିଳିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ 67 ପ୍ରବାସୀ ପରିବାରକୁ 8,15,000 ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ପୌରୋହିତ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଥେରୁବାଲି ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜନଜାତି କଲ୍ୟାଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରଠାରେ ନୂତନ ମିରର ଗ୍ୟାଲେରୀକୁ ନାଇଜର ନିର୍ଦ୍ଦେଶକ ହୀରେନ୍ଦ୍ରନାଥ ଘୋଷ ଆଜି ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ବିଜ୍ଞାନ ମଣିଷ ମନରେ କୌତୁହଳ ସୃଷ୍ଟି କରୁଥିବା ବିଷୟବସ୍ତୁ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଏ। ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରତି ଆକର୍ଷିତ ହେବା ଆବଶ୍ୟକ। କାର୍ଯ୍ୟକ୍ରମରେ କୋଲକାତା ସାଇନ୍ସ ସିଟିର ନିର୍ଦ୍ଦେଶକ ପ୍ରମୋଦ ଗ୍ରୋଭର ବିଜ୍ଞାନ କେନ୍ଦ୍ରର ଉନ୍ନତି ଉପରେ ଆଲୋକପାତ କରିଥିଲେ। ବିଜ୍ଞାନ କେନ୍ଦ୍ର ଅଧିକାରୀ ଏମ୍ଏମ୍ ରାଉତ ମିରର ଗ୍ୟାଲେରୀ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ନାରୀଶକ୍ତି ବନ୍ଦନ ଅଧିନିୟମ ସ୍ୱାଧୀନୋତ୍ତର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କ ସବୁଠାରୁ ବଡ଼ ପଦକ୍ଷେପ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ 93.70% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ପୁରୀ ଶ୍ରୀମନ୍ଦିରରେ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବନକଲାଗି ନୀତି ଏବଂ ରାଜ୍ୟର ସମସ୍ତ 115 ପୌର ସଂସ୍ଥାରେ କାଗଜଭିତ୍ତିକ ପ୍ରଣାଳୀକୁ ପରିବର୍ତ୍ତନ କରାଯାଇ ଏକ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।